ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ନମସ୍କାର। ଆଜି ଆପଣମାନେ ସମସ୍ତେ ଜାଣିଛନ୍ତି, ଆଜି ହେଉଛି ଜାତୀୟ ଇଞ୍ଜିନିୟର ଦିବସ। ଇଞ୍ଜିନିୟର ବିଶ୍ୱେଶ୍ୱରାୟଙ୍କର ଆଜି ଜନ୍ମଦିନ ଏବଂ ତାଙ୍କ ଜନ୍ମଦିନ ଅବସରରେ ଆଜି ଦେଶ ପାଳୁଛି ଇଞ୍ଜିନିୟର ଦିବସ। ତେବେ ଏହି ଅବସରରେ ଆମେ ଜାଣିବାକୁ ଚାହିଁବା ଯେ ଏହି ଇଞ୍ଜିନିୟର ଦିବସ କାହିଁକି ପାଳନ ହେଉଛି ଏବଂ ଯେଉଁ ଇଞ୍ଜିନିୟରଙ୍କର ଜନ୍ମଦିନଟାକୁ ଆମେ ପାଳନ କରୁଛେ ଇଞ୍ଜିନିୟର ଦିବସ ଭାବରେ, ସେ ତାଙ୍କର ଖାସିୟତ କ'ଣ ଥିଲା, କ'ଣ ସେ ସ୍ୱତନ୍ତ୍ର ଭାବରେ ଥିଲେ ଯାହାକୁ ମନେ ପକାଇବା ପାଇଁ ଆଜି ଆମେ ଏହି ଦିବସଟାକୁ ପାଳନ କରୁଛେ। ଏବଂ ଆମ ସହିତ ଏହି କଥାଟିକୁ ଆଲୋଚନା କରିବା ପାଇଁ ରହିଛନ୍ତି ଇଞ୍ଜିନିୟର ସୁନୀଲ ବିଶ୍ୱାଳ। ପ୍ରଥମେ ଆମେ ଅଭିନନ୍ଦନ ଜଣାଇବା ଇଞ୍ଜିନିୟର ଦିବସର ଏବଂ ଭାଇଙ୍କୁ ଆମେ ଅନୁରୋଧ କରୁଛେ ଯେ ଆମର ଯେଉଁ ପ୍ରଶ୍ନଟି ରହିଛି, ଜିଜ୍ଞାସା ରହିଛି, ସେ ଜିଜ୍ଞାସାଟିକୁ ପୂରଣ କରିବେ ଭାଇ।
ଶାନ୍ତାକର ଭାଇ, ପ୍ରଥମେ ଆପଣଙ୍କୁ ଓ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ମୁଁ ଇଞ୍ଜିନିୟର୍ସ ଦିବସ ଅବସରରେ ଅଭିନନ୍ଦନ ଜଣାଉଛି। ଏବଂ ଆଜି ଭାରତରତ୍ନ ସାର୍ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟା, ଯାହାଙ୍କ ନାଁରେ ଆମେ ସାରା ଭାରତରେ ଆଜି ଇଞ୍ଜିନିୟର୍ସ ଦିବସ ପାଳନ କରୁଛୁ, ତାଙ୍କ ସମ୍ପର୍କରେ କିଛି କହିବା ପାଇଁ ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଦେଉଛି। ସାର୍ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କୁ ଅନେକ ସମୟରେ କେବଳ ସାର୍ MV ସର୍ଟ ଫର୍ମରେ କହିଲେ ବି ସମସ୍ତେ ବୁଝିଥାନ୍ତି ଯେ ଆମେ ବିଶ୍ୱେଶ୍ୱରାୟାଙ୍କ ବିଷୟରେ ଆମେ କଥାବାର୍ତ୍ତା ହେଉଛୁ ବା ତାଙ୍କ ବିଷୟରେ ଆମେ ଆମର ଆଲେଖ୍ୟ ରଖୁଛୁ ବୋଲି। ତେବେ ଏଇ ଯେଉଁ ମହାନ ଯେଉଁ ବ୍ୟକ୍ତିତ୍ୱ, ସିଏ ସାରା ଭାରତର ଇଞ୍ଜିନିୟର ମାନଙ୍କ ପାଇଁ ଗୋଟେ ଗର୍ବ, ଗୌରବ ଏବଂ ଇନ୍ସପାଇରେସନର ଗୋଟେ ବିଷୟ। ତାଙ୍କ ବିଷୟରେ ଆଜି ଆମେ ଜାଣିବା ଏବଂ ଜାଣିବା ଯେ କ'ଣ ପାଇଁ ସିଏ ଆମର ଏତେ ବଡ଼ ଆଇକନିକ୍ ଷ୍ଟାଟସ୍ ଆମେ ତାଙ୍କୁ ଦେଇଥାଉ, ଆମେ ଆଜି ଆମେ ସେ ବିଷୟରେ ଆଲୋଚନା କରିବା। ସାର୍ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟା 15 ସେପ୍ଟେମ୍ବର 1861 ମୈଶୂର ରାଜ୍ୟର ମୁଦେନାହାଲି ବୋଲି ଗୋଟେ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ, ଯେଉଁଟାକି କୋଲାର ଡିଷ୍ଟ୍ରିକ୍ଟରେ ଅଛି। ଏବଂ ତାଙ୍କ ପିତା ଜଣେ ସଂସ୍କୃତ ଶିକ୍ଷକ ଥିଲେ, ତେଣୁ ସିଏ ସ୍ଥାନୀୟ ସ୍କୁଲରେ ଯେତେବେଳେ ଚିକବାଲପୁରରେ ଯେତେବେଳେ ତାଙ୍କର ପ୍ରାଇମେରୀ ଏଜୁକେସନ୍ ଶେଷ କଲେ, ସେତେବେଳ ଠାରୁ ହିଁ ତାଙ୍କର ଯେଉଁ ଶିକ୍ଷକମାନେ, ସ୍କୁଲ ଶିକ୍ଷକମାନେ, ଏଇ ପିଲାଟି ଯେ ଦିନେ ବଡ଼ ହେଇକି ଜଣେ ମହାନ ବ୍ୟକ୍ତିତ୍ୱରେ ପରିଣତ ହେବ, ଏ କଥାର ସେମାନେ ଛାପ ସେମାନେ ଦେଖିପାରୁଥିଲେ, ଯେମିତି ତୁଳସୀ ଦୁଇ ପତ୍ରରୁ ବାସେ, ସେ ଠିକ୍ ସେଇଭଳିଆ। ତାପରେ ସିଏ ସ୍କୁଲ ଶିକ୍ଷା ସମାପ୍ତ କଲା ପରେ ସିଏ କଲେଜ ଅଫ୍ ସାଇନ୍ସ ପୁନାରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କଲେ। ଏବଂ ସିଏ ସେତେବେଳେ 1883 ବମ୍ବେ ୟୁନିଭର୍ସିଟିରେ ଟପର୍ ହେଲେ, ସେଇ ତାଙ୍କ ବିଷୟରେ ସେ ଥିଲେ ଟପର୍ ଥିଲେ। ଏବଂ ସିଏ ଯେହେତୁ ୟୁନିଭର୍ସିଟି ଟପର୍, ତାଙ୍କୁ ଭୁବନେଶ୍ୱର ବମ୍ବେ PWDରେ ତାଙ୍କୁ ତତ୍କ୍ଷଣାତ୍ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର ହିସାବରେ ତାଙ୍କୁ ଚାକିରି ମିଳିଲା। ଏବଂ ସେ ସେଇ ଚାକିରି କରୁଥିବା ଅବସରରେ ବିଭିନ୍ନ ପ୍ରକାର ପ୍ରକଳ୍ପ, ନୂଆ ନୂଆ ପ୍ରୟୋଗ ସବୁ କରି, ବିଭିନ୍ନ ପ୍ରକଳ୍ପ କରି ସିଏ ସୁନାମ ଅର୍ଜନ କରିଥିଲେ। ପରେ ପରେ ଯେଉଁ କାମ ପାଇଁ ଆମେ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କୁ ଜଣେ ସାଧାରଣ ଇଞ୍ଜିନିୟର ଠାରୁ ଅଧିକା ଆମେ ଇଏ ଦେଇଥାଉ, ସମ୍ମାନ ଦେଇଥାଉ, ସେଇଟା ହେଉଛି ଯେ ମୈଶୂର ଷ୍ଟେଟରେ ସିଏ ଯେତେବେଳେ ଦେୱାନ ହେଇକି ଜଏନ୍ କଲେ, ଯୋଗଦାନ କଲେ, ସେଇଟା ହେଉଛି ପାଖାପାଖି 1910 କଥା। ସେତେବେଳେ ମୈଶୂର ହେଉଛି ଗୋଟେ ପ୍ରିନ୍ସଲି ଷ୍ଟେଟ୍, ସେତେବେଳେ ଯେଉଁ ତତ୍କାଳୀନ ବ୍ରିଟିଶ ଭାରତରେ କିଛି ଅଞ୍ଚଳ ବ୍ରିଟିଶମାନଙ୍କ ଦ୍ୱାରା ଡାଇରେକ୍ଟଲି ରୁଲ୍ ଥିଲା, ଆଉ କିଛି ଥିଲା ପ୍ରିନ୍ସଲି ଷ୍ଟେଟ୍, ଯେଉଁଟାକି ବ୍ରିଟିଶମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହୁନଥିଲା। ତ ମୈଶୂର ହେଉଛି ଗୋଟେ ସେଇଭଳି ଷ୍ଟେଟ୍, ସେଇଥିରେ ସେ ଦେୱାନ ହେଇକି ଜଏନ୍ କଲେ। କାବେରୀ ନଦୀ ଯେଉଁଟାକି ବାହାରିଛି କର୍ଣ୍ଣାଟକରୁ ଏବଂ ତାମିଲନାଡ଼ୁ ଭିତରେ ଦେଇକି ବହିଯାଇକି ସେ ପଡ଼ିଛି ବଙ୍ଗୋପସାଗରରେ, ସେତେବେଳେ ଦେଖାଗଲା ଯେ ମାଡ୍ରାସ ପ୍ରେସିଡେନ୍ସିର ଯେଉଁ ବ୍ରିଟିଶ ସରକାର, ସେଠି ମେଟୁର ଗୋଟେ ଜାଗାରେ ସେମାନେ ଗୋଟେ ଡ୍ୟାମ୍ କରିବା ପାଇଁ ପରିକଳ୍ପନା କରୁଥିଲେ। ତ ବିଶ୍ୱେଶ୍ୱରାୟ ହେଉଛନ୍ତି ମୈଶୂର ରାଜ୍ୟର ଦେୱାନ, ସେଠୁ ସିଏ ଦେଖିଲେ ଯଦି ଥରେ ମେଟୁର ଠାରେ ଯଦି ଡ୍ୟାମ୍ଟା ତିଆରି ହେଇଯିବ, ତାହେଲେ ଉପରମୁଣ୍ଡରେ ମାନେ କର୍ଣ୍ଣାଟକରେ, ଯେଉଁଟା ହେଉଛି ମୋର ରାଜ୍ୟ, ସେଠି ଆମେ ଆଉ କୌଣସି ଇଏ କରିପାରିବା ନାହିଁ, ଡ୍ୟାମ୍ର ପରିକଳ୍ପନା କରିପାରିବା ନାହିଁ। ତେଣୁ ସିଏ ତରବରିଆ ଭାବରେ ତୁରନ୍ତ ସେଠି ଗୋଟେ ଡ୍ୟାମ୍ର ନିର୍ମାଣ ପାଇଁ ସେ ମନ ବଳେଇଲେ। ଏବଂ ତାଙ୍କର ଲକ୍ଷ୍ୟ ରହିଲା ଯେ ଯେମିତି ମେଟୁର ଡ୍ୟାମ୍ ଠାରୁ ପୂର୍ବରୁ ମୁଁ ମୋ ଡ୍ୟାମ୍ଟାକୁ ସାରିଦେବି, କିନ୍ତୁ ସେଥିପାଇଁ ତାଙ୍କ ପାଖରେ ଆବଶ୍ୟକ ଯେଉଁ ସବୁ ଲଜିଷ୍ଟିକ୍ ବୋଲି ଆମେ ଯାହାକୁ କହିବା, ସେସବୁ ଜିନିଷର ସବୁ ଘୋର ଅଭାବ ଥିଲା। ତେଣୁ ସିଏ କ'ଣ କଲେ ନା, ମେଟୁର ଡ୍ୟାମ୍ ପାଇଁ ଯେଉଁ ଯେଉଁ ତଥ୍ୟ ସବୁ ସଂଗ୍ରହ ହେଇଥିଲା ବ୍ରିଟିଶ ଇଞ୍ଜିନିୟର ମାନଙ୍କ ଦ୍ୱାରା। ସେଇ ତଥ୍ୟକୁ ଆଧାର କରିକି ସେ ଖୁବ୍ ଶୀଘ୍ର ଗୋଟେ ନକ୍ସା ତିଆରି କଲେ, ଆଉ ତାଙ୍କରେ ତାପରେ ସେ କ'ଣ କଲେ, କାମରେ ଲାଗି ପଡ଼ିଲେ କ୍ରିଷ୍ଣରାଜ ସାଗର ଠାରେ ଗୋଟେ ଡ୍ୟାମ୍ ତିଆରି କରିବା ପାଇଁ। ତ ଯେତେବେଳେ ଏକଥା ମାଡ୍ରାସ ପ୍ରେସିଡେନ୍ସିର ବ୍ରିଟିଶ ଇଞ୍ଜିନିୟର ମାନ କାନରେ ପଡ଼ିଲା, ସେମାନେ ପ୍ରଥମେ କଥାଟାକୁ ହସିକି ଉଡ଼େଇ ଦେଲେ, କହିଲେ ଯେ ହାତରେ ଭାଙ୍ଗିକି ପଥରକୁ ଛୋଟ ଛୋଟ ପଥର ଖଣ୍ଡ କରିକି ତା ଦେହରେ ଇଏ ପାଗଳା ବିଶ୍ୱେଶ୍ୱରୟା ଗୋଟେ ଡ୍ୟାମ୍ ତିଆରି କରିବା ପାଇଁ ବାହାରିଛି। ହଁ, ସେମିତି କ'ଣ କେବେ ହବ? କିନ୍ତୁ ପୁଣି ପରେ ପରେ ଶୁଣାଗଲା ଯେ ବିଶ୍ୱେଶ୍ୱରୟା ଛୋଟ ଛୋଟ ପଥର ନ ଭାଙ୍ଗିକି ବଡ଼ ବଡ଼ ପଥର ବ୍ଲକକୁ ବ୍ୟବହାର କରିକି ବନ୍ଧ ନିର୍ମାଣ କରିବେ, ଏଇଟା ଗୋଟେ ନୂଆ ପ୍ରକାର ପ୍ରୟୋଗ ଗୋଟେ। ସେ କଥା ଶୁଣିଲା ପରେ ସେମାନେ ପୁଣି କଥାର ଘସରେ ଉଡ଼େଇ ଦେଲେ, କହିଲେ ଆରେ ବାବୁ ଆମେ ତ ସିମେଣ୍ଟ ଦେବୁନି, ଇଂଲଣ୍ଡରୁ ସିମେଣ୍ଟ ଦେଲେ ସିନା ତମେ ସିମେଣ୍ଟରେ ଯୋଡ଼େଇ କରିବ, ଆମେ ତ ସିମେଣ୍ଟ ଦେବାର ନାହିଁ। ତ ବିଶ୍ୱେଶ୍ୱରୟା ପୁଣି ଶୁଣାଗଲା ଯେ ଚୂନ ଆଉ ଇଟାର ଗୁଣ୍ଡ ତାକୁ ମିଶେଇକି ଗୋଟେ ସୁର୍ଖୀ ବୋଲି ଗୋଟେ ଜିନିଷ ତିଆରି କରିକି ସେଇଥିରେ ଯୋଡ଼େଇ କରିବେ ପଥରକୁ ପଥର, ଏବଂ ତାପରେ ପରେ ରେଜଲ୍ଟ ଆସିଲା ଯେ ବିଶ୍ୱସାରେ ଯେଉଁ ବନ୍ଧ ତିଆରି କରୁଛନ୍ତି, ସେଇ ଯେଉଁ ଚୂନ ମିଶ୍ରଣରେ ଯେଉଁ ବନ୍ଧଟି ତିଆରି କରୁଛନ୍ତି, ସିମେଣ୍ଟ ଯେତିକି ଶକ୍ତିଶାଳୀ ହେଇଥାନ୍ତା, ସିମେଣ୍ଟ କଂକ୍ରିଟ ଯେତିକି ଶକ୍ତିଶାଳୀ ହେଇଥାନ୍ତା, ସେ ଚୂନ ମିଶ୍ରଣ ବି ସେ ଠିକ୍ ସେତିକି ଶକ୍ତିଶାଳୀ। ଏ କଥା ଶୁଣିଲା ପରେ ଯେଉଁ ବ୍ରିଟିଶ ଇଞ୍ଜିନିୟର ମାନେ ମାଡ୍ରାସରେ ଯେଉଁମାନେ ମେଟ୍ରୋ ଡମ୍ ବନ୍ଧର ପରିକଳ୍ପନା କରୁଥିଲେ, ସେମାନେ ସେଠୁ ପ୍ରମାଦ ଗଣିବା ଆରମ୍ଭ କଲେ। ତାପରେ ସେମାନେ ଅଭିଯୋଗ କଲେ ଯେ ନଦୀର ଉପର ମୁଣ୍ଡରେ କେମିତି ବିଶ୍ୱସ୍ତରୀୟ ବନ୍ଧ ତିଆରି କରୁଛନ୍ତି, ମୈଶୂର ଷ୍ଟେଟ୍ ତ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍, ତେଣୁ ସେ ତ ତାଙ୍କ ନିଷ୍ପତ୍ତି ମାନିବା ପାଇଁ ବାଧ୍ୟ ନୁହେଁ। ତେଣୁ ବହୁତ ବାଦାନୁବାଦ ପରେ ଡିସାଇଡ୍ ହେଲା ଯେ ବିଶ୍ୱସ୍ତରୀୟ ଯେଉଁ ବନ୍ଧଟି ଯେତିକି ହାଇଟ୍ର କରିବା ପାଇଁ ଚିନ୍ତା କରୁଛନ୍ତି ତାଠୁ କମ୍ ହାଇଟ୍ର ବନ୍ଧଟା କରିବେ। ଯାହା ହଉ, ପରେ ପରେ ବିଶ୍ୱସ୍ତରୀୟ 1924 ମସିହାରେ ଏଇ ଯେଉଁ କ୍ରିଷ୍ଣରାଜ ସାଗର ବନ୍ଧଟାକୁ ତିଆରି କଲେ, ଏବଂ ତା ବାହାରେ ସିଏ ଗୋଟେ ଅର୍ଣ୍ଣାମେଣ୍ଟାଲ ଗାର୍ଡେନ୍ ତିଆରି କଲେ, ଯେଉଁଟାକି ଆଜି ଆମେ ବୃନ୍ଦାବନ ଗାର୍ଡେନ୍ ହିସାବରେ ଯାଉଛୁ, ଦର୍ଶକମାନେ ଯାଉଛନ୍ତି ବୁଲି ଦେଖିବା ପାଇଁ। ତ ଯେମିତି ଭାରତ ବିରୁଦ୍ଧରେ ବିଶ୍ୱ ସମୁଦାୟ ନ୍ୟୁକ୍ଲିୟର ଟେଷ୍ଟ ପରେ ଯେମିତି ଗୋଟେ ସାଙ୍କସନ୍ ଲାଗୁ କରିଦେଲା, ଏବଂ ସେ ସାଙ୍କସନ୍ ଭିତରେ ବି ଭାରତ ଯେମିତି ଆଗକୁ ବଢ଼ିକି ଠିଆ ହେଲା, ଠିକ୍ ସେଇଭଳିଆ ବି ସିଏ ଗୋଟେ ସାଙ୍କସନ୍ କଣ୍ଡିସନ୍ ଭିତରେ ସେ ଯେଉଁ ବନ୍ଧଟି ତିଆରି କଲେ, ଏବଂ ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରିକି ସେଥିପାଇଁ ତାଙ୍କ ସୁନାମ ବହୁତ ବଢ଼ିଗଲା। ଏବଂ ଗୋଟେ ସମୟରେ ଅବସ୍ଥା ଏମିତି ହେଲା ଯେ ସାରା ଭାରତରୁ ବିଭିନ୍ନ ପ୍ରିନ୍ସଲି ଷ୍ଟେଟ୍ କୁହନ୍ତୁ ବା ଇଭେନ୍ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ତରଫରୁ ବିଶ୍ୱେଶ୍ୱରୟାଙ୍କୁ ଡାକରା ପଡ଼ିଲା ଯେ ଆମର ଏଇ ସମସ୍ୟା ଅଛି, ତାର ସମାଧାନର ବାଟ ଆମକୁ ବତାନ୍ତୁ। ଆମର ଓଡ଼ିଶାର ସରକାର ବି ସେତେବେଳେ ବିଶ୍ୱେଶ୍ୱରୟାଙ୍କ ଠାରୁ ଜ୍ଞାନକୌଶଳ ଆଣିଥିଲେ ଏଇ ଯେଉଁ ମହାନଦୀ ହୀରାକୁଦ ବନ୍ଧର ପରିକଳ୍ପନା। ତେଣୁ ଏଇ ଯେଉଁ ସୁଯୋଗ୍ୟ ଇଞ୍ଜିନିୟର ବିଶ୍ୱେଶ୍ୱରୟା, ସେ ଜଣେ ଇଞ୍ଜିନିୟର ବି ଥିଲେ, ସେ ଜଣେ ଆଡମିନିଷ୍ଟ୍ରେଟିଭ ଥିଲେ, କାରଣ ମୈଶୂର ଷ୍ଟେଟ୍ର ଦେୱାନ ବି ଥିଲେ, ଏବଂ ସେ ବହୁତ ଯୁଗାନ୍ତକାରୀ ପଦକ୍ଷେପ ନୂଆ ନୂଆ କରିକି ପ୍ରୟୋଗମାନ ସବୁ କରି ଆମକୁ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି, ଯେଉଁଥିପାଇଁ କି 1955 ମସିହାରେ ଭାରତ ସରକାର ତାଙ୍କୁ ଭାରତରତ୍ନ ରେ ତାଙ୍କୁ ଉପାଧିରେ ତାଙ୍କୁ ଭୂଷିତ କଲେ। ଏବଂ ବିଶ୍ୱେଶ୍ୱରୟା 101 ବର୍ଷ ବୟସରେ 1962 ମସିହାରେ ସେ ଦେହତ୍ୟାଗ କରିଥିଲେ। ଏବଂ ବିଶ୍ୱେଶ୍ୱରଙ୍କର ଏଇଭଳି ଅଭୁଲା କୀର୍ତ୍ତି ସବୁକୁ ସମ୍ମାନ ଜଣାଇ ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ଯେଉଁଟାକି 1920 ମସିହାରେ ସ୍ଥାପନ ହେଇଥିଲା, ବିଶ୍ୱେଶ୍ୱରୟାଙ୍କୁ ନିଜର ଆଇକନ୍ ହିସାବରେ ଆମେ ତାଙ୍କୁ ବାଛିଛୁ ଇନଷ୍ଟିଚ୍ୟୁସନ୍ ଇଞ୍ଜିନିୟର୍ସ ତରଫରୁ। ଏବଂ ତାଙ୍କରି ନାଁରେ ତାଙ୍କରି ଜନ୍ମତିଥିରେ ପ୍ରତ୍ୟେକ ବର୍ଷ ଆମେ ଇଞ୍ଜିନିୟର୍ସ ଦିବସ ପାଳନ କରୁଛୁ, ଯେ ଇଞ୍ଜିନିୟର ମାନଙ୍କର ସାମଗ୍ରିକ ଭାବରେ ନିଜର ସମାଜ ପ୍ରତି ବା ଦେଶ ପ୍ରତି ଯେଉଁ ରହିଛି ତ୍ୟାଗ ସ୍ୱୀକାର, ଏବଂ ଯେଉଁ ସେବା କରିବାର ଯେଉଁ ପରମ୍ପରା ରହିଛି ଆମେ ତାକୁ ବଜାୟ ରଖୁଛୁ ଏଇ ଦିନରେ ତାଙ୍କୁ ମନେ ପକାଇ। ତେଣୁ ସେଇଟା ହେଉଛି ଆଜି ଇଞ୍ଜିନିୟର୍ସ ଦିବସରେ ବିଶ୍ୱେଶ୍ୱରୟାଙ୍କର ସ୍ମୃତିକୁ ମନେ ପକାଇବାର ଉଦ୍ଦେଶ୍ୟ।
ବିଶ୍ୱେଶ୍ୱରୟାଙ୍କର ଏତେ ସୁନ୍ଦର ଜୀବନୀଟିକୁ ଆପଣଙ୍କଠୁ ଶୁଣିବା ପରେ ନିଶ୍ଚିତ ଭାବରେ ଆମର ସମସ୍ତଙ୍କର ଗର୍ବ ଏବଂ ଗୌରବ ତାଙ୍କ ପ୍ରତି ବୃଦ୍ଧି ପାଇଛି। ତେବେ ଆମେ ଜାଣିବାକୁ ଚାହିଁବା ଯେ ସେଇ ଯେଉଁ ପ୍ରିନ୍ସିପଲ୍ ନେଇ ସେ ଇଞ୍ଜିନିୟରିଂ କାମଟି କରୁଥିଲେ କିମ୍ବା ଇଞ୍ଜିନିୟର ହେଇଥିଲେ, ସେଥିରେ ଆମେ କେତେ ଦୂର ଇନ୍ସପାୟାର ହେଇଛେ, ଏବଂ ବର୍ତ୍ତମାନର ଆମର ସ୍ଥିତି କ'ଣ ଅଛି, ଚ୍ୟାଲେଞ୍ଜେସ୍ କ'ଣ ଅଛି?
ଦେଖନ୍ତୁ, ବିଶ୍ୱେଶ୍ୱରୟା ଯେତେବେଳେ ଥିଲେ ସେତେବେଳେ ବହୁତ ଗୁଡ଼ାଏ କଥା କରିବା ପାଇଁ ଯେଉଁ ପ୍ରକାର ଜ୍ଞାନକୌଶଳ ଆବଶ୍ୟକ, ଯେଉଁ ପ୍ରକାର ଅର୍ଥ ଆବଶ୍ୟକ, ସେସବୁ ନଥିଲା। କିନ୍ତୁ ସିଏ ଆଗତୁରା ପ୍ଲାନ୍ କରିକି ସେ ବିଷୟରେ ସବୁ ନକ୍ସା ସବୁ ତିଆରି କରିକି ପରିକଳ୍ପନା କରିକି ତାର ନକ୍ସା ତିଆରି କରିକି ତାକୁ ସବୁ ବିଡ଼ା ବାନ୍ଧିକି ସବୁ ରଖିଦେଇ ଯାଇଥିଲେ ସବୁ। ଯେମିତି ସେଥିରୁ ଗୋଟେ ହେଉଛି ଜୋଗ ୱାଟରଫଲ୍ ଯେଉଁ ଅଛି କର୍ଣ୍ଣାଟକରେ, ସେଥିରେ ବନ୍ଧ ବାନ୍ଧି ସେଥିରେ ଟର୍ବାଇନ୍ ବସେଇକି ସେଥିରୁ ଇଲେକ୍ଟ୍ରିସିଟି ଜେନେରେଟ୍ କରାଯାଇପାରିବ ବୋଲି ସେ ସେତେବେଳେ ପ୍ଲାନ୍ କରିଥିଲେ, କିନ୍ତୁ ସେଥିପାଇଁ ଆମ ପାଖରେ ସମ୍ବଳ ନଥିଲା। କିନ୍ତୁ ସେଇ ଯୋଉ ପ୍ଲାନ୍ ଥିଲା ଯେତେବେଳେ ଦେଶ ସ୍ୱାଧୀନ ହେଲା ଏବଂ ଯେତେବେଳେ ଆମ ପାଖରେ ଅର୍ଥର ମାନେ ଅଭାବ ରହିଲା ନାହିଁ, ଆମେ କ'ଣ କଲେ ସେଇ ବିଡ଼ା ସବୁ ଖୋଲିକି ତାକୁ ପଢ଼ି ସେଇ ନକ୍ସା ଅନୁସାରେ ଆମେ ବର୍ତ୍ତମାନ ଯୋଗ ୱାଟରଫଲରେ ଆମେ ବିଦ୍ୟୁତ ଆମେ ଶକ୍ତି ପାଉଛୁ। ଏବଂ ଉଣା ଅଧିକ ସାରା ଭାରତରେ ବିଶ୍ୱସରାୟଙ୍କର ସବୁଠାରୁ ବଡ଼ ବିଶେଷତ୍ୱ ହେଲା, ସେ କହୁଥିଲେ ଯେ ପ୍ରତ୍ୟେକ ଇଞ୍ଜିନିୟରିଂ କାମ ଯଥାସମ୍ଭବ କମ୍ ଖର୍ଚ୍ଚରେ ମାନେ ବ୍ୟୟବହୁଳ ଡିଜାଇନରେ ସେ ବିଶ୍ୱାସ କରୁନଥିଲେ। ସେ ଭାବୁଥିଲେ ଯେ ଇଞ୍ଜିନିୟରିଂ ଡିଜାଇନଟା ଏମିତି ହେବା ଦରକାର ଯେମିତି କମ୍ରୁ କମ୍ ପଇସା ଖର୍ଚ୍ଚ କରିକି ବଡ଼ରୁ ବଡ଼ ଆମେ ସେଥିରୁ ଲାଭ ପାଇପାରିବା। ଏଇଟା ହେଉଛି ତାଙ୍କର ବିଶେଷତ୍ୱ। ଆଉ ସିଏ ସଦାବେଳେ ଯେଉଁ ଥିଲେ ଅନେଷ୍ଟି ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ସ୍ଥାପନ କରୁଥିଲେ ଏବଂ ଯେଉଁ ତୋଷପାତ ଏସବୁ ଜିନିଷ ଠାରୁ ସିଏ ଥିଲେ ମାନେ କୋଷ କୋଷ ଦୂରରେ ସିଏ ଥିଲେ। ତେଣୁ ତାଙ୍କୁ ଆମେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଆମ ନିଜର ଆଦର୍ଶ ଭାବେ ଗ୍ରହଣ କରିବା ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ହେବା ବ୍ୟକ୍ତିଗତ ସ୍ତରରେ ଆଉ ସାମାଜିକ ସାମୂହିକ ସ୍ତରରେ ଆମେ ନିଶ୍ଚିତ ଭାବରେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହେବା।
ଧନ୍ୟବାଦ ସୁନୀଲ ଭାଇ, ଆପଣଙ୍କର ଏତେ ସୁନ୍ଦର ଭାବରେ ବକ୍ତବ୍ୟଟିକୁ ଉପସ୍ଥାପନ କରିଥିବା ଯୋଗୁଁ ଆମେ ପୁଣି ଥରେ କୃତଜ୍ଞତା ଜଣାଉଛୁ ସମସ୍ତ ଇଞ୍ଜିନିୟର ମାନଙ୍କ ପାଖରେ, ଯେଉଁମାନେ ଆମର ଭାରତବର୍ଷରେ କାହିଁକି ବିଶ୍ୱ ଦରବାରରେ ବିଭିନ୍ନ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଉପସ୍ଥାପନ କରିଛନ୍ତି ଏବଂ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଆଣି ଦେଇଛନ୍ତି, ସେଇଥିପାଇଁ ତାଙ୍କ ପାଖରେ କୃତଜ୍ଞତା ଜଣାଇ ଆଜିର ଏଇ ଇଞ୍ଜିନିୟର ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ଶୁଭକାମନା ଜଣାଉଛୁ। ରେଡ଼ିଓ କୋରାପୁଟ ଶୁଣୁଥିବା ଯୋଗୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ କୃତଜ୍ଞତା ଜଣାଇ ରହୁଛୁ। ତେବେ ନମସ୍କାର।
ମୁଁ ବି ନମସ୍କାର ଜଣାଉଛି।